ଯେଉଁ ଲୋକ ଅନ୍ଧାରରେ ଯିବା ଆସିବା କରେ ସେ ବାଟରେ ଥିବା ଗାଡ଼ ବା ପଥରଗୁଡ଼ିକୁ ନ ଦେଖିପାରି ଝୁଣ୍ଟି ପଡ଼େ। ଛବିରେ ଦେଖ ଅନ୍ଧାରରେ ଚାଲୁଥିବା ଲୋକଟି କେମିତି ଝୁଣ୍ଟି ପଡ଼ିଛି। ଠିକ୍ ସେହିପରି ଯେ ଶୟତାନର ପଛେ ପଛେ ଯାଏ ସେ ଅନ୍ଧକାରରେ ଭ୍ରମଣ କରେ, ସେତେବେଳେ ସେ ଝୁଣ୍ଟି ପଡ଼େ। ତାର ସାହାଯ୍ୟକାରୀ କେହି ନଥାଏ, କାରଣ ଶୟତାନ ତାକୁ ମନ୍ଦ ପଥରେ କଢ଼େଇ ନିଏ। ଅନ୍ୟ ଲୋକଟି କିପରି ଖୁବ୍ ଆନନ୍ଦରେ ଯାଉଛି ଦେଖ, କାରଣ ସେ ଆଲୋକରେ ଚାଲୁଛି। ସେ ଜାଣେ ଯେ ତାର ପାପ ସବୁ କ୍ଷମା ହୋଇଛି, କାରଣ ପ୍ରଭୁ ଯୀଶୁ ତାର ପାପର ପ୍ରାୟଶ୍ଚିତ କରିସାରିଛନ୍ତି ଓ ସେ ଦଣ୍ଡ ଆଉ ପାଇବ ନାହିଁ। ମୃତ୍ୟୁ ପରେ ସ୍ୱର୍ଗକୁ ଯିବ ବୋଲି ସେ ଏକବାରେ ନିଶ୍ଚିତ।